ओम शांति। 11 अगस्त 2025 मसीह मधुर महावाक्य। मीठे बच्चे, तुम मान को पाठ पढ़ी कर्मातीत अवस्था को प्राप्त करने को हेब। तत् सहित अन्य मान को पतित रूप पावन हेबार रास्ता मध्य बताइबा को हेब। आत्मिक सेवा करने को हेब। प्रश्न, क्यों मंत्र को मने रखिले पाप कर्मरु रक्षा पाइबो? उत्तर, बाबा मंत्र देछंती जे खराब कथा सुनो नहीं, खराब कथा देखो नहीं। एही मंत्र को सर्वदा मने रखो। तुमको निजर कर्मेंद्रिय द्वारा कौनसी पाप कर्म करिबा अनुचित। कलियुगरे समस्तक द्वारा पाप कर्म ही हुई थे। सेथि पाई बाबा एही जुक्ति सिखाउ छंती जे पवित्रतार गुण को धारण कर। यहाँ ही हेउछि नंबर 1 गुण। ओम शांति। पिला माने कहा सम्मुखरे बसी छो? बुद्धि रे निश्चित आसुथिब जे आमे पतित पावन समस्तंकर सद्गति दाता निजर अविनाशी पितांक सम्मुखरे बसी छो। जदिओ ब्रह्मांक शरीर रे अछंति तथापि शिव बाबांको मने पकाइबा को हेब। कौनसी मनुष्य समस्तंकर सद्गति करि पारिबो नाही। मनुष्य को पतित पावन कुहाजिबो नाही। पिला मानंको निज को आत्मा भाविबा को पड़िबो। से हेउछंती आमर समस्त आत्मा मानंकर पिता। सेही पिता आमको स्वर्गर मालिक करुछंती। यहाँ पिला मानंकर जानिबा दरकार एवं खुशी भी हेबा दरकार। यहाँ भी पिला माने जानुछंती जे आमे नरकवासी रो स्वर्गवासी हेउछो। आमको बहुत सहज रास्ता मिलुछि। केवल बाबांको मने पकाई निज मध्यरे दैवी गुण धारण करबा को हेबो। निजर जांच रखबा को हेबो। नारदंक उदाहरण मध्य रहिछि। एही सब दृष्टांत ज्ञानर सागर बाबा ही देइछन्ति। जहाँ भी सन्यासी आदिंकर उदाहरण दे थांति ताहा सब बाबांक द्वारा दिया जाय। भक्ति मार्ग रे केवल गायन करि थांति। कईछर सर्पर भ्रमरीर उदाहरण दे थांति परंतु निजे से भली किछि भी करि पारंति नाही। बाबा देथिबा उदाहरण परे पुणि भक्ति मार्ग रे तार पुनरावृत्ति करि थांति। भक्ति मार्ग हेउछि हि अतीतर कथा। एही समय रे जहां वास्तव रे घटुछि ताहार पुणि गायन हेउछि। जदिओ देवता मानंकर जन्मदिन अथवा भगवानंकर जन्मदिन पालन करुछंति परंतु किछि भी जानंति नाही। एबे तुमे बुझिबा को लागुछो बाबांक ठारु शिक्षा नै पतित रूप पवित्र भी हेउछ एवं पतितंकु पवित्र हेबार रास्ता मध्य बताउछ। एहा हला तुमर मुख्य आत्मिक सेवा। प्रथमे प्रथमे कहा को भी आत्मार ज्ञान देवा को हेब। कह तुमे हेउछ आत्मा। आत्मा को यथार्थ भावरे केही जानि नहंती। आत्मा तो अविनाशी। जेते बेले समय होई थाए आत्मा शरीर रे आसी प्रवेश करी थाए। तो निज को बारंबार आत्मा भाविबा दरकार। आम आत्मा मानंकर पिता हेउछंती परम पिता परमात्मा अटंती। से मध्य हेउछंती परम शिक्षक। एहा भी सबबेले पिला मानंकर मने रहिबा दरकार। एहा भूलिबा उचित नुहे। तुमे जानुछ जे एबे घर को ଫେରିବାକୁ ହେବ। ବିନାଶ ସମ୍ମୁଖରେ ଛିଡ଼ା ହୋଇଛି। ସତ୍ୟ ଯୁଗରେ ଦୈବୀ ପରିବାର ବହୁତ ଛୋଟ ହୋଇଥାଏ। କଳି ଯୁଗରେ ତ ଅନେକ ମନୁଷ୍ୟ ଅଛନ୍ତି, ଅନେକ ଧର୍ମ, ଅନେକ ମତ ରହିଛି। ସତ୍ୟ ଯୁଗରେ ଏସବୁ କିଛି ବି ରହିବ ନାହିଁ। ପିଲାମାନଙ୍କୁ ସାରା ଦିନ ବୁଦ୍ଧିରେ ଏହି କଥା ଚିନ୍ତନରେ ଆଣିବା ଦରକାର। ଏହା ପାଠ ପଢା ଅଟେ ନା? ଲୌକିକ ପାଠ ପଢାରେ ତ କେତେ ପୁସ୍ତକ ଆଦି ରହିଥାଏ। ପ୍ରତି କ୍ଲାସରେ ନୂଆ ନୂଆ ବହି କିଣିବାକୁ ପଡିଥାଏ। ଏଠାରେ ତ କୌଣସି ବି ବହି କିମ୍ବା ଶାସ୍ତ୍ର ଆଦିର କଥା ନାହିଁ। ଏଥିରେ ତ ଗୋଟିଏ କଥା, ଗୋଟିଏ ପାଠ ପଢା ହେଉଛି। ଏଠାରେ ଯେତେବେଳେ ବ୍ରିଟିଶ ସରକାର ଥିଲା, ରାଜାମାନଙ୍କ ରାଜ୍ୟ ଥିଲା, ତେବେ ତାପରେ ମଧ୍ୟ ରାଜାରାଣୀଙ୍କ ବ୍ୟତୀତ ଆଉ କାହାର ଫଟୋ ରଖୁନଥିଲେ। ଆଜିକାଲି ତ ଦେଖ, ଭକ୍ତ ଆଦି ଯିଏ ବି ଆସିଯାଇଛନ୍ତି ସେମାନଙ୍କର ବି ଷ୍ଟାମ୍ପ ତିଆରି କରିଦେଉଛନ୍ତି। ଏଇ ଲକ୍ଷ୍ମୀନାରାୟଣଙ୍କର ରାଜ୍ୟ ହେଲେ ଚିତ୍ର ବି କେବଳ ଏକ ହିଁ ମହାରାଜା ମହାରାଣୀଙ୍କର ରହିବ। ଏପରି ନୁହେଁ ଯେ ଅତୀତରେ ଯେଉଁ ଦେବତାମାନେ ଥିଲେ ସେମାନଙ୍କର ଚିତ୍ର ଲୋପ ପାଇଯାଇଛି, ତା ନୁହେଁ। ପୁରୁଣାରୁ ପୁରୁଣା ଦେବତାମାନଙ୍କର ଚିତ୍ର ବହୁତ ଆନ୍ତରିକତାର ସହିତ ନେଇଥାନ୍ତି। କାହିଁକି ନା ଶିବ ବାବାଙ୍କ ପରେ ଦେବତାମାନେ ରହିଛନ୍ତି। ଏହିସବୁ କଥା ପିଲାମାନେ ଅନ୍ୟମାନଙ୍କୁ ରାସ୍ତା ଦେଖାଇବା ପାଇଁ ଧାରଣ କରୁଛ। ଏହା ହେଲା ବିଲକୁଲ ନୂଆ ପାଠ। ତୁମେମାନେ ହିଁ ଏକଥା ଶୁଣିଥିଲ ଏବଂ ପଦ ପାଇଥିଲ, ଏ କଥା ଆଉ କେହି ଜାଣିନାହାନ୍ତି। ତୁମକୁ ରାଜଯୁଗ ପରମ ପିତା ପରମାତ୍ମା ଶିଖାଉଛନ୍ତି। ମହାଭାରତ ଲଢାଇ ମଧ୍ୟ ପ୍ରସିଦ୍ଧ ରହିଛି। କଣ ହେବ ତାହା ତ ଆଗକୁ ଗଲେ ଦେଖିବ। କିଏ କଣ କରୁଛନ୍ତି, କିଏ ଆଉ କଣ କହୁଛନ୍ତି, ଦିନ ପ୍ରତିଦିନ ମନୁଷ୍ୟଙ୍କୁ ଅନୁଭବ ହେବାକୁ ଲାଗିବ। କହୁଛନ୍ତି ମଧ୍ୟ ବିଶ୍ୱଯୁଦ୍ଧ ଲାଗିଯିବ। ତାହା ପୂର୍ବରୁ ତୁମମାନଙ୍କୁ ନିଜେ ପାଠ ପଢି କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବାକୁ ହିଁ ହେବ। ବାକି ଅସୁର ଏବଂ ଦେବତାମାନଙ୍କ ମଧ୍ୟରେ କୌଣସି ଲଢେଇ ଆଦି ହୋଇନଥାଏ। ଏହି ସମୟରେ ତୁମେ ବ୍ରାହ୍ମଣ ସମ୍ପ୍ରଦାୟ ହୋଇଛ, ଯେଉଁମାନେ ପୁଣି ଯାଇ ଦୈବୀ ସମ୍ପ୍ରଦାୟ ହେବେ। ଏଣୁ ଏହି ଜନ୍ମରେ ଦିବ୍ୟ ଗୁଣ ଧାରଣ କରୁଛ। ନମ୍ବର ୱାନ୍ ଦିବ୍ୟ ଗୁଣ ହେଲା ପବିତ୍ରତା। ତୁମେ ଏହି ଶରୀର ଦ୍ଵାରା କେତେ ପାପ କରି ଆସିଛ, ଆତ୍ମାକୁ ହିଁ କୁହାଯାଇଛି ହେ ପାପ ଆତ୍ମା। ଆତ୍ମା ଏହି କର୍ମେନ୍ଦ୍ରିୟ ଦ୍ଵାରା କେତେ ପାପ କରି ଚାଲିଛି। ଏବେ ଖରାପ କଥା ଶୁଣ ନାହିଁ, କାହାକୁ କୁହାଯାଉଛି, ଆତ୍ମାକୁ। ଆତ୍ମା ହିଁ କାନ ଦ୍ଵାରା ଶୁଣୁଛି। ବାବା ହିଁ ତୁମ ପିଲାମାନଙ୍କୁ ମନେ ପକାଇ ଦେଉଛନ୍ତି ଯେ ତୁମେ ଆଦି ସନାତନ ଦେବୀ ଦେବତା ଧର୍ମର ଥିଲ, ପୁରା ଚକ୍ର ଲଗାଇ ଆସିଛ, ଏବେ ପୁଣି ତୁମକୁ ସେହିପରି ହେବାକୁ ପଡିବ। ଏହି ମଧୁର ସ୍ମୃତି ଆସିବା ଦ୍ଵାରା ପବିତ୍ର ହେବା ପାଇଁ ସାହସ ଆସିଥାଏ। ତୁମର ବୁଦ୍ଧିରେ ଅଛି ଯେ ଆମେ କିପରି 84 ଜନ୍ମର ଅଭିନୟ କଲୁ। ପ୍ରଥମେ ପ୍ରଥମେ ଆମେ ଏହିଭଳି ଥିଲୁ। ଏହା କାହାଣୀ ଅଟେ ନା? ବୁଦ୍ଧିରେ ଆସିବା ଦରକାର 5000 ବର୍ଷ ପୂର୍ବେ ଆମେ ସେହି ଦେବତା ଥିଲୁ। ଆମେ ଆତ୍ମା ହେଉଛୁ ମୂଳ ବତନବାସୀ। ପୂର୍ବେ ଟିକିଏ ହେଲେ ବି ଏହି ଖିଆଲ ନଥିଲା ଯେ ପରମଧାମ ହେଉଛି ଆତ୍ମା ମାନଙ୍କର ଘର ଅଟେ। ସେଠାରୁ ଆମେ ଆସୁଛୁ ଅଭିନୟ କରିବା ପାଇଁ। ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ହେଲୁ, ଏବେ ତୁମେ ବ୍ରହ୍ମାଙ୍କର ସନ୍ତାନ ବ୍ରାହ୍ମଣ ବଂଶୀ ହୋଇଛ। ତୁମେ ଈଶ୍ୱରୀୟ ସନ୍ତାନ ହୋଇଛ, ଈଶ୍ୱର ବସି ତୁମକୁ ଶିକ୍ଷା ଦେଉଛନ୍ତି। ଇଏ ହେଉଛନ୍ତି ପରମ ପିତା, ପରମ ଶିକ୍ଷକ, ପରମ ସଦ୍ଗୁରୁ ମଧ୍ୟ। ଆମେ ତାଙ୍କ ମତରେ ସମସ୍ତ ମନୁଷ୍ୟଙ୍କୁ ଶ୍ରେଷ୍ଠ କରୁଛୁ। ମୁକ୍ତି, ଜୀବନ ମୁକ୍ତି ଉଭୟ ଶ୍ରେଷ୍ଠ। ଆମେ ନିଜ ଘରକୁ ଯିବୁ, ପୁଣି ପବିତ୍ର ଆତ୍ମାମାନେ ଆସି ସତ୍ୟଯୁଗରେ ରାଜତ୍ୱ କରିବେ। ଏହା ଚକ୍ର ଅଟେ ନା, ଏହାକୁ ସ୍ୱଦର୍ଶନ ଚକ୍ର କୁହାଯାଏ। ଏହା ଜ୍ଞାନର କଥା ଅଟେ। ବାବା କହୁଛନ୍ତି ଯେ ତୁମର ଏହି ସ୍ୱଦର୍ଶନ ଚକ୍ର ଅଟକିବା ଉଚିତ ନୁହେଁ। ଏହିପରି ସ୍ୱଦର୍ଶନ ଚକ୍ର ଘୁରିଲେ ବିକର୍ମ ବିନାଶ ହୋଇଯିବ। ତୁମେ ଏହି ରାବଣ ଉପରେ ବିଜୟ ପ୍ରାପ୍ତ କରିନେବ, ପାପ କଟିଯିବ। ଏବେ ସ୍ମୃତି ଆସିଛି ବାବାଙ୍କୁ ସ୍ମରଣ କରିବା ପାଇଁ। ଏଭଳି ନୁହେଁ ଯେ ମାଳା ବସି ସ୍ମରଣ କରିବାକୁ ହେବ। ଆତ୍ମା ଭିତରେ ଜ୍ଞାନ ରହିଛି, ଯାହା ତୁମେ ପିଲାମାନଙ୍କୁ, ଅନ୍ୟ ଭାଇ ଭଉଣୀ ମାନଙ୍କୁ ବୁଝାଇବାକୁ ହେବ। ପିଲାମାନେ ବି ସହଯୋଗୀ ତ ହେବେ ନା, ତୁମମାନଙ୍କୁ ହିଁ ସ୍ୱଦର୍ଶନ ଚକ୍ରଧାରୀ କରୁଛି। ଏହି ଜ୍ଞାନ ମୋ ଭିତରେ ଅଛି, ଏଣୁ ମତେ ଜ୍ଞାନର ସାଗର ମନୁଷ୍ୟ ସୃଷ୍ଟିର ବିଜରୂପ କୁହାଯାଏ, ତାଙ୍କୁ ବାଗବାନ କୁହାଯାଏ। ଦେବୀ ଦେବତା ଧର୍ମର ବୀଜ ଶିବ ବାବା ହିଁ ଲଗାଇଛନ୍ତି। ଏବେ ତୁମେ ଦେବୀ ଦେବତା ହେଉଛ, ଏହା ସାରା ଦିନ ସ୍ମରଣ କଲେ ମଧ୍ୟ ତୁମର ବହୁତ କଲ୍ୟାଣ ହେବ। ଦୈବୀ ଗୁଣ ବି ଧାରଣ କରିବାକୁ ହେବ, ପବିତ୍ର ମଧ୍ୟ ରହିବାକୁ ପଡିବ। ସ୍ତ୍ରୀ ପୁରୁଷ ଉଭୟ ଏକାଠି ହୋଇ ପବିତ୍ର ହେଉଛ। ଏହିଭଳି ଅନ୍ୟ କୌଣସି ଧର୍ମ ତ ନାହିଁ, କେବଳ ପୁରୁଷମାନେ ନିବୃତ୍ତି ମାର୍ଗୀ ହୋଇଥାନ୍ତି। କହିଥାନ୍ତି ନା, ସ୍ତ୍ରୀ ପୁରୁଷ ଉଭୟ ଏକାଠି ରହି ପବିତ୍ର ରହିପାରିବେ ନାହିଁ। ଏହା ମୁସ୍କିଲ ଅଟେ। ସତ୍ୟଯୁଗରେ ପବିତ୍ର ଥିଲେ ନା, ଲକ୍ଷ୍ମୀନାରାୟଣଙ୍କର ମହିମା ମଧ୍ୟ ଗାୟନ କରିଥାନ୍ତି। ଏବେ ତୁମେ ଜାଣୁଛ, ବାବା ଆମକୁ ଶୂଦ୍ରରୁ ବ୍ରାହ୍ମଣ କରି ପୁଣି ଦେବତା କରୁଛନ୍ତି। ଆମେ ହିଁ ପୂଜ୍ୟରୁ ପୂଜାରୀ ହେବୁ। ପୁଣି ଯେତେବେଳେ ବାମ ମାର୍ଗକୁ ଯିବୁ, ସେତେବେଳେ ଶିବଙ୍କର ମନ୍ଦିର ତିଆରି କରି ପୂଜା କରିବୁ। ତୁମ ପିଲାମାନଙ୍କର 84 ଜନ୍ମର ଜ୍ଞାନ ରହିଛି। ବାବା ହିଁ କହୁଛନ୍ତି ଯେ ତୁମେ ନିଜର ଜନ୍ମ ଗୁଡିକ ବିଷୟରେ ଜାଣିନାହଁ। ମୁଁ ଶୁଣାଉଛି, ଏଭଳି ଆଉ କୌଣସି ମନୁଷ୍ୟ କହିପାରିବେ ନାହିଁ। ତୁମକୁ ଏବେ ବାବା ସ୍ୱଦର୍ଶନ ଚକ୍ରଧାରୀ କରୁଛନ୍ତି। ତୁମେ ଆତ୍ମା ପବିତ୍ର ହେଉଛ, ଶରୀର ତ ଏଠାରେ ପବିତ୍ର ହୋଇପାରିବ ନାହିଁ। ଆତ୍ମା ପବିତ୍ର ହୋଇଗଲା ପରେ ପୁଣି ଅପବିତ୍ର ଶରୀରକୁ ଛାଡ଼ିବାକୁ ପଡିଥାଏ। ସବୁ ଆତ୍ମାମାନଙ୍କୁ ପବିତ୍ର ହୋଇ ଘରକୁ ଯିବାକୁ ହେବ। ପବିତ୍ର ଦୁନିଆ ଏବେ ସ୍ଥାପନ ହେଉଛି, ବାକି ସମସ୍ତେ ଶାନ୍ତିଧାମକୁ ଚାଲିଯିବେ। ଏ କଥା ମନେ ରଖିବା ଦରକାର, ବାବାଙ୍କୁ ମନେ ପକାଇବା ସହିତ ଘରକୁ ବି ମନେ ପକାଇବା ଉଚିତ। କାହିଁକି ନା ଏବେ ଘରକୁ ଫେରିଯିବାକୁ ହେବ, ଘରେ ହିଁ ବାବାଙ୍କୁ ମନେ ପକାଇବାକୁ ହେବ। ଯଦିଓ ତୁମେ ଜାଣୁଛ ଯେ ବାବା ଏ ଶରୀରରେ ଆସି ଆମକୁ ଶୁଣାଉଛନ୍ତି, ପରନ୍ତୁ ବୁଦ୍ଧି ପରମଧାମ ଶାନ୍ତିଧାମରୁ ବିଚ୍ଛିନ୍ନ ହେବା ଉଚିତ ନୁହେଁ। ଟିଚର ଘର ଛାଡି ଆସିଥାନ୍ତି ତୁମକୁ ପଢାଇବା ପାଇଁ, ପାଠ ପଢାଇ ପୁଣି ବହୁତ ଦୂରକୁ ଚାଲି ଯାଉଛନ୍ତି। ଗୋଟିଏ ସେକେଣ୍ଡରେ କେଉଁଠାକୁ ମଧ୍ୟ ଯାଇପାରିବେ। ଆତ୍ମା କେତେ ଛୋଟ ବିନ୍ଦୁ ଅଟେ, ଆଶ୍ଚର୍ଯ୍ୟ ହେବା ଦରକାର। ବାବା ଆତ୍ମାର ଜ୍ଞାନ ମଧ୍ୟ ଦେଇଛନ୍ତି, ଏହା ବି ତୁମେ ଜାଣିଛ। ସ୍ୱର୍ଗରେ କୌଣସି ଖରାପ ବସ୍ତୁ ନଥାଏ। ଯାହାର ହାତ ପାଦ ଅଥବା କପଡ଼ା ଆଦି ମଳା ହେବ, ଦେବତା ମାନଙ୍କର ବେଶଭୂଷା କେତେ ସୁନ୍ଦର ହୋଇଥାଏ, କେତେ ସୁନ୍ଦର ବସ୍ତ୍ର ହେବ, ଧୋଇବାକୁ ବି ପଡିବ ନାହିଁ। ଏମାନଙ୍କୁ ଦେଖିକରି କେତେ ଖୁସି ହେବା ଦରକାର। ଆତ୍ମା ଜାଣିଛି ଯେ ଭବିଷ୍ୟତ ଏକୋଇଶ ଜନ୍ମ ମୁଁ ଏଭଳି ହେବି। ଲକ୍ଷ୍ମୀନାରାୟଣଙ୍କ ଚିତ୍ର ବାରମ୍ବାର ଦେଖିବା ଦରକାର। ଏହି ଚିତ୍ର ସମସ୍ତଙ୍କ ପାଖରେ ରହିବା ଉଚିତ। ଏଥିରେ ବହୁତ ଖୁସି ହେବା ଦରକାର। ଆମକୁ ବାବା ଏହିଭଳି ତିଆରି କରୁଛନ୍ତି, ଏଭଳି ବାବାଙ୍କର ଆମେ ସନ୍ତାନ। ପୁଣି କାନ୍ଦୁଛୁ କାହିଁକି? ଆମର କୌଣସି ଚିନ୍ତା ରହିବା ଉଚିତ କି? ଦେବତା ମାନଙ୍କର ମନ୍ଦିରକୁ ଯାଇ ମହିମା ଗାୟନ କରିଥାନ୍ତି। ସର୍ବଗୁଣ ସମ୍ପନ୍ନ ଅଚ୍ୟୁତମ କେଶବମ କେତେ ନାମ କହି ଚାଲିଥାନ୍ତି। ଏସବୁ ଶାସ୍ତ୍ରରେ ଲେଖା ହୋଇଛି, ଯାହାକୁ ମନେ ପକାଇଥାନ୍ତି। ଶାସ୍ତ୍ରରେ କିଏ ଲେଖିଛନ୍ତି? ବ୍ୟାସ ଲେଖିଛନ୍ତି ବା କେହି ନୂଆ ନୂଆ ବି ତିଆରି କରୁଛନ୍ତି? ଆଗରୁ ହସ୍ତଲିଖିତ ଗ୍ରନ୍ଥ ବହୁତ ଛୋଟ ଥିଲା, ଏବେ ତ କେତେ ବଡ଼ କରିଦେଇଛନ୍ତି। ନିଶ୍ଚିତ ରୂପେ ନୂଆ କିଛି ଲେଖା ଯାଇଥିବ। ବାସ୍ତବରେ ଏବେ ଗୁରୁ ନାନକ ତ ଆସିଛନ୍ତି ଧର୍ମ ସ୍ଥାପନ କରିବା ପାଇଁ। ଜ୍ଞାନଦାତା ତ ଜଣେ ହିଁ ଅଟନ୍ତି। ଯୀଶୁ ଖ୍ରୀଷ୍ଟ ବି ଆସିଥାନ୍ତି କେବଳ ଧର୍ମ ସ୍ଥାପନ କରିବା ପାଇଁ। ଯେତେବେଳେ ଉପରୁ ସବୁ ଆସିଯାଆନ୍ତି, ପୁଣି ତ ଫେରିବେ। ଘରକୁ କିଏ ପଠେଇବେ? କଣ କ୍ରାଇଷ୍ଟ ପଠେଇବେ? ନା, ସେ ତ ଭିନ୍ନ ନାମ ରୂପରେ ତମ ପ୍ରଧାନ ଅବସ୍ଥାରେ ଅଛନ୍ତି। ସତୁ ରଜୁ ତମରେ ଆସୁଛନ୍ତି ନା? ଏହି ସମୟରେ ସମସ୍ତେ ତମ ପ୍ରଧାନ ହୋଇଯାଇଛନ୍ତି। ସଭିଙ୍କର ଜରାଜୀର୍ଣ୍ଣ ଅବସ୍ଥା ଆସିଯାଇଛି ନା? ପୁନର୍ଜନ୍ମ ନେଇ ଏହି ସମୟରେ ସବୁ ଧର୍ମାବଲମ୍ବୀ ମାନେ ଆସି ତମ ପ୍ରଧାନ ହୋଇଯାଇଛନ୍ତି। ଏବେ ସମସ୍ତଙ୍କୁ ପୁଣି ଘରକୁ ନିଶ୍ଚିତ ଯିବାର ଅଛି। ପୁଣି ଚକ୍ରକୁ ଘୁରାଇବା ଦରକାର। ପ୍ରଥମେ ନୂଆ ଧର୍ମ ହେବା ଦରକାର, ଯାହା ସତ୍ୟଯୁଗରେ ଥିଲା। ବାବା ହିଁ ଆସି ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା କରିଥାନ୍ତି। ପୁଣି ବିନାଶ ମଧ୍ୟ ହେବ। ସ୍ଥାପନା ବିନାଶ ପୁଣି ପାଳନା, ସତ୍ୟଯୁଗରେ ଗୋଟେ ହିଁ ଧର୍ମ ରହିବ, ଏହା ସ୍ମୃତିରେ ଆସୁଛି ନା? ସାରା ଚକ୍ର ସ୍ମୃତିରେ ଆସିବା ଦରକାର। ଏବେ ଆମେ 84 ଜନ୍ମର ଚକ୍ରକୁ ପୂର୍ଣ୍ଣ କରି ଘରକୁ ଯିବୁ। ତୁମେ କହିବା ଚାଲିବା ସହିତ ସ୍ୱଦର୍ଶନ ଚକ୍ରଧାରୀ ହେଉଛ। ସେମାନେ ପୁଣି କହୁଛନ୍ତି କୃଷ୍ଣଙ୍କର ସ୍ୱଦର୍ଶନ ଚକ୍ର ଥିଲା, ତା ଦ୍ଵାରା ସମସ୍ତଙ୍କୁ ମାରିଲେ। ଅକାଶର ବକାଶର ଆଦିଙ୍କର ଚିତ୍ର ଦେଖାଇଛନ୍ତି, ପରନ୍ତୁ ଏପରି କୌଣସି କଥା ହିଁ ନାହିଁ। ତୁମ ପିଲାମାନଙ୍କୁ ଏବେ ସ୍ୱଦର୍ଶନ ଚକ୍ରଧାରୀ ହୋଇ ରହିବାକୁ ହେବ, କାହିଁକି ନା ସ୍ୱଦର୍ଶନ ଚକ୍ର ଦ୍ଵାରା ତୁମର ପାପ କଟିଥାଏ, ଆସୁରୀ ପଣିଆର ବିନାଶ ହେଉଛି। ଦେବତା ଏବଂ ଅସୁର ମାନଙ୍କର ଲଢେଇ ତ ହୋଇପାରିବ ନାହିଁ। ଅସୁର କଳିଯୁଗରେ, ଦେବତାମାନେ ସତ୍ୟଯୁଗରେ, ମଝିରେ ହେଉଛି ସଙ୍ଗମ ଯୁଗ। ଶାସ୍ତ୍ର ହିଁ ହେଉଛି ଭକ୍ତି ମାର୍ଗର ଜ୍ଞାନର ଚିହ୍ନ ବର୍ଣ୍ଣ ନାହିଁ। ସମସ୍ତଙ୍କ ପାଇଁ ଜ୍ଞାନର ସାଗର ଏକ ବାବା ହିଁ ଅଛନ୍ତି। ବାବାଙ୍କ ବ୍ୟତୀତ କୌଣସି ବି ଆତ୍ମା ପବିତ୍ର ହୋଇ ଘରକୁ ଫେରି ଯାଇପାରିବେ ନାହିଁ, ଅଭିନୟ ନିଶ୍ଚିତ କରିବାକୁ ପଡିବ। ତେଣୁ ଏବେ ନିଜର 84 ଜନ୍ମର ଚକ୍ରକୁ ବି ମନେ ପକାଇବାକୁ ହେବ। ଆମେ ଏବେ ସତ୍ୟଯୁଗୀ ନୂଆ ଜନ୍ମ ନେଉଛୁ, ଏପରି ଜନ୍ମ ପୁଣି କେବେ ମିଳିବ ନାହିଁ। ଶିବ ବାବା ପୁଣି ବ୍ରହ୍ମା ବାବା ଲୌକିକ ପାରଲୌକିକ ଏବଂ ଇଏ ହେଲେ ଅଲୌକିକ ବାବା ଏହି ସମୟରେ ହିଁ କଥା ଅଟେ ଏହାକୁ ଅଲୌକିକ କୁହାଯାଉଛି ତୁମେ ସନ୍ତାନ ମାନେ ଶିବ ବାବାଙ୍କୁ ସ୍ମରଣ କରୁଛ ବ୍ରହ୍ମାଙ୍କୁ ନୁହେଁ ଯଦିଓ ବ୍ରହ୍ମାଙ୍କର ମନ୍ଦିରକୁ ଯାଇ ପୂଜା କରୁଛନ୍ତି ତାହା ମଧ୍ୟ ସେତେବେଳେ ପୂଜା କରିଥାନ୍ତି ଯେତେବେଳେ ସୂକ୍ଷ୍ମ ବତନରେ ସମ୍ପୂର୍ଣ୍ଣ ଅବ୍ୟକ୍ତ ମୂରତ ହୋଇଥାନ୍ତି ବ୍ରହ୍ମା ତ ଶରୀରଧାରୀ ତେଣୁ ପୂଜା ଯୋଗ୍ୟ ନୁହନ୍ତି ଇଏ ତ ହେଲେ ମନୁଷ୍ୟ ନା ମନୁଷ୍ୟଙ୍କର ପୂଜା ହୋଇନଥାଏ ବ୍ରହ୍ମାଙ୍କର ଦାଢ଼ି ଦେଖାଯାଇଛି ତେଣୁ ସେଥିରୁ ଜଣାପଡ଼େ ଯେ ସେ ଏଠାକାର ଅଟନ୍ତି ଦେବତାମାନଙ୍କର ଦାଢ଼ି ହୋଇନଥାଏ ଏହିସବୁ କଥା ପିଲାମାନଙ୍କୁ ବୁଝାଇ ଦେଇଛି ତୁମର ନାମ ବିଖ୍ୟାତ ହେଉଛି ଏଣୁ ତୁମର ମନ୍ଦିର ମଧ୍ୟ ତିଆରି ହୋଇଛି ସୋମନାଥ ମନ୍ଦିର କେତେ ଶ୍ରେଷ୍ଠ ସୋମରସ ପିଆଇଲେ ପୁଣି କଣ ହେଲା ପୁଣି ଏଠାରେ ବି ଦିଲୱାଡ଼ା ମନ୍ଦିର ଦେଖ ମନ୍ଦିରରେ ଅବିକଳ ଭାବେ ଅତୀତର ସ୍ମୃତି ଚିହ୍ନ ସବୁ ତିଆରି ହୋଇଛି ତଳେ ତୁମେ ତପସ୍ୟା କରୁଛ ଉପରେ ରହିଛି ସ୍ୱର୍ଗ ମନୁଷ୍ୟ ଭାବିଥାନ୍ତି ଯେ ସ୍ୱର୍ଗ ତ କେଉଁଠି ଉପରେ ରହିଛି ମନ୍ଦିରରେ ମଧ୍ୟ ତଳେ କିପରି ସ୍ୱର୍ଗ ତିଆରି କରିବେ ତେଣୁ ଉପରେ ଛାତରେ ତିଆରି କରିଦେଇଛନ୍ତି ଏ କଥା ତ ତିଆରି କରିଥିବା କାରିଗର ମଧ୍ୟ ବୁଝିପାରୁନାହାନ୍ତି ବଡ଼ ବଡ଼ କୋଟିପତି ଅଛନ୍ତି ତାଙ୍କୁ ଏସବୁ କଥା ବୁଝାଇବାକୁ ପଡିବ ତୁମକୁ ଏବେ ଜ୍ଞାନ ମିଳିଛି ତେଣୁ ତୁମେ ଅନେକଙ୍କୁ ଦେଇପାରିବ ଆଚ୍ଛା ମିଠା ମିଠା ଶିଖିଲ ଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ ଧାରଣା ପାଇଁ ମୁଖ୍ୟ ସାରାଂଶ ଏକ ନମ୍ବର ଆତ୍ମାରୁ ଆସୁରୀ ପୁଣିଆକୁ ସମାପ୍ତ କରିବା ପାଇଁ ଚାଲିଲା ବୁଲିଲା ବେଳେ ସଦର୍ଶନ ଚକ୍ର ଧାରି ହୋଇ ରହିବାକୁ ହେବ ସମ୍ପୂର୍ଣ୍ଣ ସୃଷ୍ଟି ଚକ୍ରକୁ ସ୍ମୃତିରେ ଆଣିବାକୁ ହେବ ଦୁଇ ନମ୍ବର ବାବାଙ୍କ ସ୍ମୃତି ରହିବା ସହିତ ବୁଦ୍ଧି ପରମଧାମ ଘର ସହିତ ମଧ୍ୟ ଲାଗି ରହୁ ବାବା ଯାହା ସବୁ ସ୍ମୃତି ଦେଇଛନ୍ତି ସେଗୁଡ଼ିକୁ ସ୍ମରଣ କରି ନିଜର କଲ୍ୟାଣ କରିବାକୁ ହେବ ବରଦାନ ସର୍ବଗୁଣ ସମ୍ପନ୍ନ ହେବା ସହିତ କୌଣସି ଗୋଟିଏ ବିଶେଷତାରେ ବିଶେଷ ପ୍ରଭାବଶାଳୀ ହୁଅ ଯେପରି ସବୁ ଡାକ୍ତରଙ୍କ ଭିତରେ ସାଧାରଣ ରୋଗ ଗୁଡ଼ିକୁ ଚିକିତ୍ସା କରିବାର ଜ୍ଞାନ ନିଶ୍ଚିତ ଅଛି କିନ୍ତୁ ତା ସହିତ କୌଣସି ଗୋଟିଏ ବିଷୟରେ ବିଶେଷ ଯୋଗ୍ୟତା ଧାରଣ କରି ନାମୀଗ୍ରାମୀ ହୋଇଯାଆନ୍ତି ସେହିପରି ତୁମମାନଙ୍କୁ ସର୍ବଗୁଣ ସମ୍ପନ୍ନ ତ ନିଶ୍ଚିତ ହେବାକୁ ପଡିବ ପୁଣି ବି କୌଣସି ଗୋଟିଏ ବିଶେଷତାକୁ ବିଶେଷ ରୂପରେ ଅନୁଭବ କରି ସେବାରେ ଲଗାଇ ଆଗକୁ ବଢ଼ିଛାଲ ଯେପରି ସରସ୍ୱତୀଙ୍କୁ ବିଦ୍ୟା ଦେବୀ ଲକ୍ଷ୍ମୀଙ୍କୁ ଧନର ଦେବୀ କହି ପୂଜା କରୁଛନ୍ତି ସେହିପରି ନିଜ ଭିତରେ ସର୍ବଗୁଣ ସର୍ବଶକ୍ତି ଥିଲେ ମଧ୍ୟ କୌଣସି ଗୋଟିଏ ବିଶେଷତାରେ ବିଶେଷ ଗବେଷଣା କରି ନିଜକୁ ପ୍ରଭାବଶାଳୀ କର ସ୍ଲୋଗାନ ଯଦି ବିକାର ରୂପୀ ସାପ ଗୁଡିକୁ ସହଜ ଯୁଗର ଶଯ୍ୟା କରିଦେବ ତେବେ ସର୍ବଦା ନିଶ୍ଚିନ୍ତ ରହିବ ଅବ୍ୟକ୍ତି ସାରା ଯଦି ସହଜ ଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମ ସ୍ନେହର ଅନୁଭବୀ ହୁଅ ଯଦି ତୁମର ମନ ହିଁ ବାବାଙ୍କର ତେବେ ପୁଣି ମନକୁ କିପରି ଲଗାଇବି ସ୍ନେହ କିପରି କରିବି ଏଭଳି ପ୍ରଶ୍ନ ହିଁ ଉଠିପାରିବ ନାହିଁ। କାହିଁକି ନା ତୁମେ ସର୍ବଦା ଲଭ୍ଲିନ ସ୍ଥିତିରେ ହିଁ ରହୁଛ, ସ୍ନେହ ସ୍ୱରୂପ ମାଷ୍ଟର ସ୍ନେହର ସାଗର ହୋଇଯାଇଛ। ତେଣୁ ସ୍ନେହ କରିବାକୁ ପଡ଼ୁନାହିଁ, ବରଂ ସ୍ନେହର ସ୍ୱରୂପ ହୋଇଯାଇଛ। ଯେତେ ଯେତେ ଜ୍ଞାନ ସୂର୍ଯ୍ୟର କିରଣ ବା ପ୍ରକାଶ ବଢି ବଢି ଚାଲିଥିବ, ସେହି ଅନୁସାରେ ଅଧିକ ଅଧିକ ସ୍ନେହର ଲହଡ଼ି ଉଛୁଳିବାକୁ ଲାଗିବ। ଓମ୍ ଶାନ୍ତି।